ପାଶ୍ଚାତ୍ୟ ଜଗତ ଆମେରିକାରେ କୃଷ୍ଣ ଚେତନ ପ୍ରଚାର କରିଥିଲେ, ଏବଂ ଯେଉଁ କୃଷ୍ଣ ଚେତନ କୌଣସି ସାମ୍ପ୍ରଦାୟିକତା ଭିତ୍ତିରେ ପ୍ରତିଷ୍ଠିତ ହେଇନଥିଲା ଏବଂ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁଙ୍କର ବାଣୀ ଅନୁଯାୟୀ ସମଗ୍ର ପୃଥିବୀରେ କିଭଳି ଭାବରେ ଏ କୃଷ୍ଣ ଚେତନ ପ୍ରଚାର ପ୍ରସାର ହେବ, ସେଥିପାଇଁ ପ୍ରଭୁପାଦଙ୍କର ଗୁରୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଆଦେଶ ଅନୁଯାୟୀ ସେ ପାଶ୍ଚାତ୍ୟ ଜଗତକୁ ଯାତ୍ରା କରିଥିଲେ। ଯେଉଁମାନେ କି ମେଳଛ ଏବଂ ଯବାନ ଭାବରେ ନିଜ ଜୀବନଯାପନ କରୁଥିଲେ, ସେମାନେ ତାଙ୍କର ଜୀବନର ଧାରା ପରିବର୍ତ୍ତନ କରି ଏହି କୃଷ୍ଣ ଚେତନାକୁ ଗ୍ରହଣ କଲେ। ଏବଂ ଏହି କୃଷ୍ଣ ଚେତନା କେବଳ ଆମର ଭାରତରେ ବା ଓଡ଼ିଶାରେ ସୀମାବଦ୍ଧ ହେଇନାହିଁ, ବର୍ତ୍ତମାନ ସମଗ୍ର ପୃଥିବୀରେ ବିଭିନ୍ନ ଦେଶରେ ଏହି କୃଷ୍ଣ ଚେତନା ପ୍ରଚାର ଏବଂ ପ୍ରସାର ହେଇଛି ଆମର ଶ୍ରୀଲ ପ୍ରଭୁପାଦଙ୍କର ଉଦ୍ୟମ ହେତୁ। ଏବଂ ସେ ଶ୍ରୀଲ ପ୍ରଭୁପାଦ ମହାରାଜ ଆମର ଓଡ଼ିଶାକୁ ଆସିଥିଲେ 1977 ମସିହାରେ, ଏବଂ 1977 ମସିହାରେ ଆସି ସେ ଆମର ଯେଉଁ ଭୁବନେଶ୍ୱର କୃଷ୍ଣ ବଳରାମ ମନ୍ଦିର ହେଇଛି ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ, ଏବଂ ଆମର ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜ ତାଙ୍କୁ ମଧ୍ୟ ଦାୟିତ୍ୱ ଅର୍ପଣ କରିଥିଲେ ଓଡ଼ିଶାରେ ଏହି କୃଷ୍ଣ ଚେତନା ସଂଘର ଏକ ଶାଖା ନିର୍ମାଣ କରିବା ପାଇଁ ବା ଗଠନ କରିବା ପାଇଁ। ଏବଂ ଯାହାକି ପୂର୍ଣ୍ଣାଙ୍ଗ ହେଲା 1991 ମସିହାରେ ଶ୍ରୀ ଗୁରୁଦେବ କୃଷ୍ଣ ବଳରାମ ମନ୍ଦିର ପୂର୍ଣ୍ଣାଙ୍ଗ କଲେ, ଏବଂ ତାଙ୍କର ଗୁରୁଦେବ ପ୍ରଭୁପାଦଙ୍କର ଯେଉଁ ଇଂରାଜୀ ପୁସ୍ତକ ଓଡ଼ିଆରେ ଅନୁବାଦ କରି ସମଗ୍ର ଓଡ଼ିଶାରେ ହିଁ ପ୍ରଚାର କଲେ, ଏବଂ ବିଭିନ୍ନ ପ୍ରଚାର ଯଥା ପଦଯାତ୍ରା, ନାମ ସଂକୀର୍ତ୍ତନ, ନାମ ହାଟ ପ୍ରଚାର ମାଧ୍ୟମରେ ଓଡ଼ିଶା ପ୍ରଚାର କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଦେଶମାନଙ୍କରେ ମଧ୍ୟ ଏହି କୃଷ୍ଣ ଚେତନ ପ୍ରଚାର କରିଛନ୍ତି। ଏବଂ ଶ୍ରୀଲ ପ୍ରଭୁପାଦଙ୍କର ଯେଉଁ ଜନ୍ମ ଶତବାର୍ଷିକ 1896 ମସିହା ସେ ଜନ୍ମଗ୍ରହଣ କରିଥିଲେ, 1996 ମସିହା ତାଙ୍କର ଜନ୍ମ ଶତବାର୍ଷିକ ଉତ୍ସବ ପାଳନ ହେବ। ସେଇ ଉଦ୍ଦେଶ୍ୟରେ 1992 ମସିହାରୁ ଆମର ଓଡ଼ିଶାରେ ଆରମ୍ଭ ହୋଇଥିଲା ପଦଯାତ୍ରା, ପ୍ରଭୁପାଦଙ୍କର ଯେତେ ସବୁ କାର୍ଯ୍ୟକ୍ରମ ସବୁ କରାଯାଇଥିଲା, ଏବଂ ବିଶେଷ କରି 2009 ମସିହାରୁ 2012 ମସିହା ପର୍ଯ୍ୟନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ପ୍ରଭୁପାଦ ପାଶ୍ଚାତ୍ୟ ଜଗତରେ ଯାଇ କୃଷ୍ଣ ଚେତନା ଯେଉଁ ପ୍ରଚାର କଲେ, ଆମେରିକାରେ ଯାଇ ଯେଉଁ ପ୍ରଥମ ପ୍ରଚାର କଲେ, ସେ ଦିବସକୁ ସ୍ମୃତିରେ ରଖିବା ପାଇଁ ଏ ଯେଉଁ ଆମର ବିଶ୍ୱ ହରିନାମ ଦିବସ ପାଳନ କରାଯାଉଛି ଗତ ଅକ୍ଟୋବର 30 ତାରିଖରୁ ଆଜି ସେପ୍ଟେମ୍ବର 30ରୁ ଅକ୍ଟୋବର 7 ତାରିଖ ଆଜି ଦିବସରେ ହିଁ ପ୍ରଭୁପାଦ ମହାରାଜ ଆମେରିକାରେ ପଦାର୍ପଣ କରିଥିଲେ। ତେଣୁ ସେ ସ୍ମୃତିକୁ ଚାଳନ କରିବା କଟକ ସହରରେ ଯେଉଁ କଟକ ସହରଟି ବହୁ ପୁରାତନ ସହର, ଏବଂ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ଏହି କଟକ ସ୍ଥାନରେ କଟକରେ ଏହି ଭୂମିରେ ଏହି ପାଦ ଛାପିଛନ୍ତି, ଏବଂ ଏହି ଗଡ଼ବଡ଼ିଆ ଘାଟରେ ମଧ୍ୟ ସେ ଗଡ଼ି ଯାଇଥିଲେ ଏହି ଗଡ଼ବଡ଼ିଆ ଘାଟରେ, ଏବଂ ଯେଉଁ ପାଦଙ୍କିତ ସ୍ଥାନ ତାଙ୍କର ପାଦର ଚିହ୍ନ ମଧ୍ୟ ଏଠି ଅଛି, ଆପଣମାନେ ଦେଖିପାରିବେ ଆଗରେ ମହାପ୍ରଭୁଙ୍କର। ତେଣୁ ସେ ମହାପ୍ରଭୁ ଶ୍ରୀଲ ପ୍ରଭୁପାଦ ମହାପ୍ରଭୁଙ୍କର ସ୍ଥାନ କଟକ ସହର, ଏବଂ ପ୍ରଭୁପାଦଙ୍କର ଏ ଯେଉଁ ବିଶ୍ୱ ହରିନାମ ଦିବସ ଆଜି ଆମେ ପାଳନ କରୁଛେ, ବହୁ ଯୋଗାଯୋଗ ରହିଛି, ସଂଯୋଗ ରହିଛି। ତେଣୁ ଆମର ସମୟ ଖୁବ ସ୍ୱଳ୍ପ, ମୁଁ ବର୍ତ୍ତମାନ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭୁବନେଶ୍ୱର ଶାଖା ଇସ୍କନ ୟୁଥ ଫୋରମ ଯୁବ ପରିଷଦର ଡାଇରେକ୍ଟର ମହୋଦୟ କୃଷ୍ଣବତୀ ଦାସଙ୍କୁ ଅନୁରୋଧ କରିବି ସେ ପ୍ରଭୁପାଦଙ୍କ ସମ୍ପର୍କରେ 15 ମିନିଟ ମଧ୍ୟ ତାଙ୍କର ବକ୍ତବ୍ୟ ରଖିବେ। ତାପରେ ଆମର ଅତିଥି ମହୋଦୟ ଆସିଛନ୍ତି, ତାଙ୍କୁ ମଧ୍ୟ ଆମେ କିଛି କହିବା ପାଇଁ ସୁଯୋଗ ପ୍ରଦାନ କରିବା। ତାପରେ ଆମର କାର୍ଯ୍ୟକ୍ରମ ସାରମ୍ଭ କରିବେ। କୃଷ୍ଣବତୀ ପ୍ରଭୁ ଅନୁରୋଧ କରୁଛି, ସେ ଆସନ୍ତୁ।
ହରେ କୃଷ୍ଣ ପ୍ରଭୁ ଆସନ୍ତୁ।